ହେଲୋ ହେଲୋ ସାର୍ ନମସ୍କାର। ଛଅଷଠି ନମ୍ବର ୱାର୍ଡ ଶୁକବିହାରରୁ କହୁଛୁ। ଆଉ ସୁଷମା ମହାପାତ୍ର, ଏ ଡ୍ରେନ୍ ସଫା ହେଲା ତ? ସବୁ ମଇଳା ଗୁଡା ଗଦା ହେଇଛି, ବହୁତ ଦିନ ହେଲା ସଫା ହେଇନଥିଲା, ବହୁତ ଅଳିଆ ବାହାରିଛି। ଆକୁ ଯଦି ଶୀଘ୍ର ଟିକେ ତୁରନ୍ତ ବାହାର କରିଦିଅନ୍ତେ ଭଲ ହବ, ନହେଲେ ବର୍ଷା ହେଲେ ସବୁ ପୁଣି ଡ୍ରେନ୍ରେ ପଶିଯିବ। ଆଉ ଏଇ ରୋଡ ଉପରେ ଯୋଉ ସ୍ଲାବଟା ପଡିଛି ସେଟା ଯଦି ନ କାଟିକି ଟିକେ ସଫା କରିବେ, ଆମ ଘର ଭିତରେ ବର୍ଷା ହେଲେ ସବୁ ପାଣି ପଶିବ। ଆଉ ସାଡ଼କୁ ତ ପାଣି ଯାଉନି, ଆଉ ସବୁ ପାଣି ଦୁଆର ମୁହଁରେ ଜମୁଛି। ଆଉ ତୁରନ୍ତ ଯାହା ହେଲେ ଟିକେ ବ୍ୟବସ୍ଥା କରନ୍ତୁ। ଆଉ ଏଇଗୁଡା କରିଦେଲେ ଏଇଟା ସାଇ ଲୋକ ଖୁସି ହେବେ, ହେଲେ ଆମେ ସମସ୍ତେ ହଇରାଣ ହବୁ ପୁଣି ବର୍ଷା ଦିନେ।
ନକଲେ ବହୁତ ଅଜାଣ ଜମା ଯିବେନି ତ, ସବୁ ମଇଳା ଯିବ।